ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବ୍ରିଟିଶ ଶାସନ ଅମଳରୁ ନ୍ୟାୟାଳୟରେ ପ୍ରତୀକ ଭାବେ ରଖାଯାଇଥିବା ନାରୀ ନ୍ୟାୟମୂର୍ତ୍ତିକୁ ସୁପ୍ରିମକୋର୍ଟ ପରିବର୍ତ୍ତନ କରିଛନ୍ତି। ଭାରତୀୟ ନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତିତ ରୂପକୁ ପ୍ରଦର୍ଶିତ କରିବା ଉଦ୍ଦେଶ୍ୟରେ ନାରୀ ନ୍ୟାୟମୂର୍ତ୍ତି ଆଖିରୁ ଅନ୍ଧପୁଟୁଳି ଖୋଲି ଦିଆଯିବା ସହ ହାତରେ ଖଣ୍ଡା ବଦଳରେ ସମ୍ଭିଧାନ ରଖାଯାଇଛି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ ନୂଆ ପ୍ରତୀକକୁ ଉନ୍ମୋଚନ କରି ଦେଶର ନ୍ୟାୟ ବ୍ୟବସ୍ଥା ଅନ୍ଧ ନୁହେଁ ବୋଲି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ 20 ଜଣ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସ୍ଥାପନ ନିମନ୍ତେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ପ୍ରଶାସନ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କଠାରୁ ମିଳିଥିବା ପ୍ରସ୍ତାବ ସମ୍ବନ୍ଧରେ ଆଲୋଚନା ପରେ ତାଲିକା ଚୂଡ଼ାନ୍ତ କରାଯାଇଛି। ଭୁବନେଶ୍ୱରରେ କୁନ୍ତଳା କୁମାରୀ ସାବତ, କବିଶେଖର ଚିନ୍ତାମଣି ମହାନ୍ତି, କଟକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଅଟଳ ବିହାରୀ ବାଜପେୟୀ, ବାଲେଶ୍ୱରରେ ଫକୀରମୋହନ ସେନାପତି, ବାଘା ଯତୀନ ଓ କେନ୍ଦ୍ରାପଡ଼ାରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ବିଭିନ୍ନ ଦିଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଗତକାଲି ନୂଆଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ତଦନ୍ତର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ଲାଗି ଚାରିଦ୍ୱାର ବଦଳରେ 2 ଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରିବେ ଓ ସିଂହଦ୍ୱାର ବ୍ୟତୀତ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବାରେ ସୂଚନା ଅଧିକାର ଆଇନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସୂଚନା ଅଧିକାର ଆଇନର 19 ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଜନସାଧାରଣଙ୍କୁ ଯେଭଳି ସୁବିଧାରେ, ସହଜରେ ଓ କମ୍ ମୂଲ୍ୟରେ ସୂଚନା ମିଳିପାରିବ ସେ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି କୁମାର ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟ ସେଜ ଘରେ ବିଜେ କରାଯିବ। ଶ୍ରୀ ସୁଦର୍ଶନ ମହାପ୍ରଭୁ 4 ଆଶ୍ରମକୁ ବିଜେ କରିବା ପରେ ପଙ୍କ୍ତିଭୋଗ ଓ ବନ୍ଦାପନା ନୀତି କରାଯିବ। ପରେ ପଶ୍ଚିମ ଦ୍ୱାର ଦେଇ ଶ୍ରୀ ସୁଦର୍ଶନ ଶ୍ରୀମନ୍ଦିର ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରିବେ। ବଡ଼ସିଂହାର ଭୋଗ ପରେ ରତ୍ନ ସିଂହାସନ ତଳେ ଓ ଉପରେ ଶକଟା, ପଶା ଓ କଉଡ଼ି ଖେଳ ହେବ। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ତରଫରୁ ପ୍ରତିନିଧି ଭାବେ ମୁଦିରସ୍ଥ ଓ ଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ଭିତରଚ୍ଛ ମହାପାତ୍ର ଏହା ଖେଳିବେ। ଓଡ଼ିଆ ଭାଷାରେ ସହଜରେ ଟାଇପ୍ କରିବା ନିମନ୍ତେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ଓଡ଼ିଆ ଲିପି ଉପକରଣର ଶୁଭାରମ୍ଭ କରିଛନ୍ତି। ଓଡ଼ିଆ ଭାଷାରେ ପାଠ୍ୟ ରଚନା, ସମ୍ପାଦନା ଏବଂ କମ୍ପ୍ୟୁଟରରେ ସହଜ ଓ ସରଳ ଭାବେ ବ୍ୟବହାର ନେଇ ଓଡ଼ିଆ ଲିପି ବିକଶିତ କରାଯାଇଛି। ଓଡ଼ିଆ ଲିପି ସହ ସାନ୍ତାଳୀ ଭାଷା ପାଇଁ ମଧ୍ୟ କିବୋର୍ଡ ଓ ଫଣ୍ଟ ବିକଶିତ କରାଯାଇଛି। ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ୱେବ୍ସାଇଟ୍ରୁ ଏଗୁଡ଼ିକୁ ମାଗଣାରେ ଡାଉନ୍ଲୋଡ୍ କରାଯାଇପାରିବ ବୋଲି କୁହାଯାଇଛି। ଦାରିଦ୍ର୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସାମାଜିକ ଆନୁଷ୍ଠାନିକ ଅସଦାଚରଣର ସମାପ୍ତି, ନ୍ୟାୟପୂର୍ଣ୍ଣ, ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ସମାଜ ପାଇଁ ଏକତ୍ର କାର୍ଯ୍ୟ କରିବା। 1992 ମିଳିତ ଜାତିସଂଘରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଥିଲା। ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମଲେଖା ଅବଧିକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ନାମଲେଖା ସମୟସୀମା 15 ଅକ୍ଟୋବର ଥିବାବେଳେ ସେମିଷ୍ଟର ଓ ସାର୍ଟିଫିକେଟ୍ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଚଳିତ ମାସ 31 ତାରିଖ ମଧ୍ୟରେ ନାମ ଲେଖାଯାଇପାରିବ ବୋଲି କୁହାଯାଇଛି। ଅଦରକାରୀ ଓ ଅପ୍ରାସଙ୍ଗିକ ଆଇନଗୁଡ଼ିକରେ ଆବଶ୍ୟକୀୟ ପରିବର୍ତ୍ତନ ଲକ୍ଷ୍ୟରେ ରାଜ୍ୟ ସରକାର ଲ ରିଭିଜନ କମିଶନ ଗଠନ କରିବେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସମୟକ୍ରମେ ଆଇନଗୁଡ଼ିକର ସଂଶୋଧନ ଓ ନବୀକରଣ କରିବା ଉଦ୍ଦେଶ୍ୟରେ ଆଗାମୀ 45 ଦିନ ମଧ୍ୟରେ ଲ ରିଭିଜନ କମିଶନ ଗଠନ କରାଯିବ ବୋଲି ସେ କହିଛନ୍ତି। ସେହିପରି ସୂଚନା ଅଧିକାର ଆଇନ 2005 ଯେଉଁ ସଂଶୋଧନ ଆବଶ୍ୟକତା ରହିଛି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ ଆସନ୍ତା 21 ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।